ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 11ତମ ଅନ୍ତର୍ଜାତୀୟ ଯୋଗ ଦିବସର 100 ଦିନିଆ କାଉଣ୍ଟଡାଉନ୍ ଉତ୍ସବ ଉଦ୍ଘାଟିତ। ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ଆଜିଠାରୁ 4ଦିନିଆ ବାଂଲାଦେଶ ଗସ୍ତରେ ଯାଉଛନ୍ତି ଜାତିସଂଘ ମହାସଚିବ। ଚଳିତ ମାସ 18ରୁ 20 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଅଧ୍ୟକ୍ଷତାରେ ଆୟୋଜିତ ହେବ ପ୍ରଥମ G20 ବୈଠକ। ମହାକାଶକୁ ଉତ୍କ୍ଷେପଣ ହେବାକୁ ଥିବା ସ୍ପେସ୍ ଏକ୍ସର ଉଡ଼ାଣ ବୈଷୟିକ ତ୍ରୁଟି ଯୋଗୁଁ ସ୍ଥଗିତ। ଏବଂ ମହିଳା ପ୍ରିମିୟର ଲିଗ୍ରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜାଏଣ୍ଟସ୍। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଆଜି ନୂଆଦିଲ୍ଲୀରେ 11ତମ ଅନ୍ତର୍ଜାତୀୟ ଯୋଗ ଦିବସର 100ଦିନିଆ କାଉଣ୍ଟଡାଉନ୍ ଅବସରରେ ଆୟୋଜିତ ଉତ୍ସବକୁ ଉଦ୍ଘାଟନ କରିଛନ୍ତି। ଆସନ୍ତା ଜୁନ୍ 21ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଆଜିଠାରୁ 100ଦିନିଆ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଏହି 100 ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ 10ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ 10ଟି ଅଂଶୀଦାର ଦେଶ ସହ ଯୋଗବନ୍ଧନ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ ହେବ। ଅନ୍ୟପକ୍ଷରେ ଦେଶର 10,000ଟି ସ୍ଥାନରେ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ଯୋଗ ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବ ଉପରେ ଶ୍ରୀ ଯାଦବ କହିଛନ୍ତି, ବିଶ୍ୱର 30 କୋଟି ଲୋକ ଯୋଗାଭ୍ୟାସ କରୁଛନ୍ତି ଓ ଏହା ସେମାନଙ୍କୁ ଉପକୃତ କରିଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଆଜିଠାରୁ 4ଦିନିଆ ବାଂଲାଦେଶ ଗସ୍ତରେ ଯାଉଛନ୍ତି। ଏହି ଗସ୍ତକାଳରେ ସେ ବାଂଲାଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଶିବିରର ସ୍ଥିତି ଅନୁଧ୍ୟାନ କରିବେ। ଜାତିସଂଘ ମହାସଚିବଙ୍କ ମୁଖ୍ୟ ପରାମର୍ଶଦାତା ଡକ୍ଟର ୟୁନୁସ୍ଙ୍କ ପ୍ରେସ୍ ସଚିବ ଏକ ବାର୍ତ୍ତାରେ କହିଛନ୍ତି, ଏହି ଗସ୍ତ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ ଅଧିକ ଖାଦ୍ୟ ସହାୟତା ସଂଗ୍ରହ କରିବା ଏବଂ ରୋହିଙ୍ଗ୍ୟା ସଙ୍କଟର ସମାଧାନ ପାଇଁ ଅନ୍ତର୍ଜାତୀୟ ପ୍ରୟାସକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀମାନେ କହିଛନ୍ତି, ଜାତିସଂଘ ମହାସଚିବ ଆସନ୍ତାକାଲି ରାତିରେ ସେଠାକାର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ଡକ୍ଟର ମହମ୍ମଦ ୟୁନୁସ୍ଙ୍କ ସହ ବୈଠକ କରିବେ। ସେଠାରୁ ସେମାନେ କକ୍ସ ବଜାର ଯାଇ ରୋହିଙ୍ଗ୍ୟାମାନଙ୍କ ସ୍ଥିତି ଅନୁଧ୍ୟାନ କରିବେ। ସୂଚନାଯୋଗ୍ୟ, ବାଂଲାଦେଶରେ ଉପୁଜୁଥିବା ପରିସ୍ଥିତି ଯୋଗୁଁ ରୋହିଙ୍ଗ୍ୟା ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ଏହାର ସମାଧାନ ପାଇଁ ଜାତିସଂଘ ମହାସଚିବ ବାର୍ତ୍ତା ଦେବେ ବୋଲି ବାଂଲାଦେଶ ସରକାର ଆଶା ରଖିଛନ୍ତି। ଚଳିତ ମାସ 18ରୁ 20 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଅଧ୍ୟକ୍ଷତାରେ ପ୍ରଥମ G20 ବାଣିଜ୍ୟ ଓ ନିବେଶ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆୟୋଜନ ହେବ। ଆଭାସୀ ଜରିଆରେ ହେବାକୁ ଥିବା ବୈଠକରେ G20 ସଦସ୍ୟ ଦେଶ ସହିତ ୟୁରୋପୀୟ ସଂଘ ଏବଂ ଆଫ୍ରିକୀୟ ସଂଘର ଦେଶଗୁଡ଼ିକ ସାମିଲ ହେବେ। ଦକ୍ଷିଣ ଆଫ୍ରିକାର ବାଣିଜ୍ୟ ଓ ଶିଳ୍ପ ବିଭାଗର ଉପମହାନିର୍ଦ୍ଦେଶକ ତଥା ରାଷ୍ଟ୍ରଦୂତ ଜୋଲେଲୱା ମଲୁମ୍ବି ପିଟର କହିଛନ୍ତି, ବାଣିଜ୍ୟ ଏବଂ ପୁଞ୍ଜିନିବେଶ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରସ୍ତାବିତ 4ଟି ବୈଠକ ମଧ୍ୟରୁ ଏହା ପ୍ରଥମ ବୈଠକ ହେବ। ପ୍ରଥମ ଅଧିବେଶନରେ ବିଶ୍ୱ ବାଣିଜ୍ୟ ସଂଗଠନ, ଜାତିସଂଘ ବାଣିଜ୍ୟ ଓ ବିକାଶ ସଂଗଠନ, ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ ଏବଂ ଆଫ୍ରିକୀୟ ଆଞ୍ଚଳିକ ସମୁଦାୟ ଭଳି ଆନ୍ତର୍ଜାତିକ ସଂଗଠନଗୁଡ଼ିକ ଯୋଗଦେବେ। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା G20ର ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲା। ଏହାର ଶୀର୍ଷକ ରହିଛି ସଂହତି, ସମାନତା ଓ ସ୍ଥାୟୀତ୍ୱ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆକାଉଣ୍ଟ ଏଗ୍ରିଗେଟର ଇକୋସିଷ୍ଟମର ତଦାରଖ ପାଇଁ ଏକ ସ୍ୱୟଂ ନିୟାମକ ସଂଗଠନ ନିମନ୍ତେ ଆବେଦନ ଆହ୍ୱାନ କରିଛନ୍ତି। ଆର୍ବିଆଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଇଚ୍ଛୁକ ଆବେଦନକାରୀମାନେ ଚଳିତ ବର୍ଷ June 15 ସୁଦ୍ଧା ପ୍ରବାହ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଆର୍ବିଆଇ କହିଛି, ଆବେଦନଗୁଡ଼ିକ ସମ୍ପୂର୍ଣ୍ଣ ସୂଚନା ମୁତାବକ ହେବା ଆବଶ୍ୟକ। ଆବେଦନ ଅବଧି ମଧ୍ୟରେ ସମସ୍ତ ଯୋଗ୍ୟ ଆବେଦନଗୁଡ଼ିକୁ ବିଚାରକୁ ନିଆଯାଇ ସ୍ୱୀକୃତି ପ୍ରଦାନ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଏଥିରେ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ଇନ୍ଫର୍ମେସନ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ବୈଷୟିକ ନୀତି ପ୍ରସ୍ତୁତ କରାଯାଇ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି। ମହାକାଶରେ ଆବଶ୍ୟକତାଠାରୁ ଅଧିକ ସମୟ ଧରି ରହିଥିବା ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର୍ଙ୍କୁ ଫେରାଇ ଆଣିବା ଲାଗି ଗତକାଲି ହେବାକୁ ଥିବା ଉଡ଼ାଣକୁ ସ୍ଥଗିତ ରଖାଯାଇଛି। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ସ୍ପେସ୍ ଏକ୍ସର ନିର୍ଦ୍ଧାରିତ ଉଡ଼ାଣକୁ ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ଯୋଗୁଁ ବାତିଲ କରାଯାଇଥିଲା। ଏଥିରେ ଚାରିଜଣ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ପଠାଯାଇଥାନ୍ତା। ସୂଚନା ଅନୁଯାୟୀ ସୁନିତା ଏବଂ ବୁଚ୍ ମାତ୍ର 8 ଦିନ ପାଇଁ ମହାକାଶରେ ରହି ଗବେଷଣା କରିବା ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଷ୍ଟାର୍ ଲାଇନର୍ରେ ତ୍ରୁଟି ଯୋଗୁଁ ଦୀର୍ଘ 9 ମାସ ହେବ ଉଭୟ ସେଠାରେ ଅଛନ୍ତି। ବିଳମ୍ବ ସତ୍ତ୍ୱେ ଉଭୟ ମହାକାଶଚାରୀ ସୁରକ୍ଷିତ ଅଛନ୍ତି ବୋଲି ନାସା ସୂଚନା ଦେଇଛି। ଇତିମଧ୍ୟରେ ମହାକାଶ ଷ୍ଟେସନର ଅନ୍ୟ ସଦସ୍ୟଙ୍କ ସହ ସେମାନେ ଗବେଷଣା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରଖିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହୋଲି ପର୍ବ କେବଳ ରଙ୍ଗ ଓ ଅବିରରେ ସୀମିତ ନୁହେଁ। ଭାରତର ବିଭିନ୍ନ ରାଜ୍ୟରେ ଏହା ଭିନ୍ନ ଭିନ୍ନ ନାମରେ ଅନନ୍ୟ ପରମ୍ପରା ସହ ପାଳନ କରାଯାଏ। କେଉଁଠାରେ ଲଠମାର ହୋଲି ଖେଳାଯାଉଥିବା ବେଳେ ଅନ୍ୟ କେଉଁଠି ଲୋକଗୀତ ଗାୟନ ସହ ଖଡ଼ି ହୋଲି ପାଳନ କରାଯାଏ। ଉତ୍ତରପ୍ରଦେଶରେ ନନ୍ଦଗାଓଁରେ ଲୋକମାନେ ଭଗବାନ ଶ୍ରୀକୃଷ୍ଣ ଏବଂ ଗାଇଆଳ ପୁଅ ବେଶରେ ହୋଲି ଖେଳିବା ପାଇଁ ବର୍ଷାନାକୁ ଆସିଥାନ୍ତି, ଯେଉଁଠାରେ ଗାଁର ମହିଳାମାନେ ସେମାନଙ୍କୁ ବାଡ଼ିରେ ସ୍ୱାଗତ କରିଥାନ୍ତି। ମଧ୍ୟପ୍ରଦେଶରେ ଗେର୍ ବାହାର କରିବାର ପରମ୍ପରା ରହିଛି, ଯେଉଁଠାରେ ଲୋକମାନେ ରଙ୍ଗ ଲଗାଇ ହୋଲି ପାଳନ କରନ୍ତି। ଉତ୍ତରାଖଣ୍ଡରେ ଲୋକମାନେ ପାରମ୍ପରିକ ପୋଷାକରେ ମନ୍ଦିର ଓ ସାର୍ବଜନୀନ ସ୍ଥାନକୁ ଯାଇ ଲୋକଗୀତ ପରିବେଷଣ କରିଥାନ୍ତି, ଏହାକୁ ବୈଥାକୀ କୁହାଯାଏ। ସେହିପରି ପଞ୍ଜାବରେ ନିହଙ୍ଗମାନେ ଆନନ୍ଦପୁର ସାହିବରେ ବିଭିନ୍ନ କାରୁକାର୍ଯ୍ୟ ପ୍ରଦର୍ଶନ ପୂର୍ବକ ହୋଲା ମୋହଲ୍ଲା ପର୍ବ ପାଳନ କରିଥାନ୍ତି। ତାମିଲନାଡୁରେ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ତୀର୍ଥୱାରୀ ଆୟୋଜନ କରାଯାଇଥାଏ। ମଣିପୁରରେ ଢୋଲବାଦ୍ୟରେ କୃଷ୍ଣ ଦର୍ଶନ କରାଯାଉଥିବା ପରମ୍ପରା ରହିଛି। ରାଜସ୍ଥାନରେ ହୋଲି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ଆଜି ସନ୍ଧ୍ୟାରେ ରାଜସ୍ଥାନର ସହର ଓ ଗାଁର ବିଭିନ୍ନ ସ୍ଥାନରେ ଏହି ଉପଲକ୍ଷେ ହୋଲିକା ଦହନ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ଆଜି ସନ୍ଧ୍ୟାରେ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ। ଜୟପୁରର ଗୋବିନ୍ଦ ଦେବଜୀ ମନ୍ଦିର ଏବଂ ନାଥଦ୍ୱାରାର ଶ୍ରୀନାଥଜୀ ମନ୍ଦିରରେ ଫୁଲ ଓ ଅବିରରେ ହୋଲି ଖେଳିବାକୁ ଭକ୍ତମାନେ ପହଞ୍ଚୁଛନ୍ତି। ଆଜମେର ନିକଟରେ ପୁଷ୍କରଠାରେ ଏଥିଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଠାରେ ହଜାର ହଜାର ସଂଖ୍ୟାରେ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକମାନେ ହୋଲି ପାଳନ କରିବେ। ଆସନ୍ତାକାଲି ଧୁଲନ୍ଦି ଅବସରରେ ସାରା ରାଜ୍ୟରେ ହୋଲି ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପଶ୍ଚିମବଙ୍ଗରେ ଶାନ୍ତି ଓ ଶୃଙ୍ଖଳାର ସହ ହୋଲି ପର୍ବ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ବୈଠକରେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଭାଇଚାରା ଓ ଏକତାର ସହ ରଙ୍ଗର ପର୍ବ ହୋଲି ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଥିଲେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଗତକାଲି ଅଚାନକ ଦେଶର ପଶ୍ଚିମାଞ୍ଚଳ କୁର୍ସ୍କ ଗସ୍ତ କରିଥିଲେ। ସେହି ଅଞ୍ଚଳକୁ ୟୁକ୍ରେନ୍ ସେନା ଦଖଲ କଲାପରେ ପ୍ରଥମଥର ପାଇଁ ପୁତିନ୍ ସେଠାକୁ ଯାଇଥିଲେ। ଗସ୍ତ ସମୟରେ ରାଷ୍ଟ୍ରପତି ପୁତିନ୍ ରୁଷୀୟ ସେନା ଦ୍ୱାରା ବ୍ୟବହୃତ ହେଉଥିବା ଏକ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିବା ସହ ସେନାମୁଖ୍ୟଙ୍କଠାରୁ ରିପୋର୍ଟ ଗ୍ରହଣ କରିଥିଲେ। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ମୁମ୍ବାଇର ବ୍ରାବୋନ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7:30ରେ ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ସର୍ବାଧିକ 10 ପଏଣ୍ଟ ସହ ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିଛି। ବର୍ମିଂହାମ୍ଠାରେ ଚାଲିଥିବା